ହ୍ୟାଲୋ
ହ୍ୟାଲୋ
ସନ୍ତୋଷ ନାୟକ କହୁଛି, ରସୁଲଗଡ଼ ସବର ସାହି, ୱାର୍ଡ ନମ୍ବର 19। ଶାଶୁଙ୍କର ବର୍ଷେ ହେଲାଣି ଭତ୍ତା ପଇସା ମିଳିନି, ତା ପାଇଁ କଣ କରାଯିବ? କେମିତି ପାଇପାରିବେ? ବହୁତ ଆଡେ ଗଲେଣି, କାଇଁ କିଛି ସୁବିଧା ନାହିଁ, କଣ ଗୋଟେ ବ୍ୟବସ୍ଥା କରନ୍ତୁ।